ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଯୀଶୁ ନାମକୁ ଯେ ଭଜିବ, ଯୀଶୁ ନାମକୁ ଯେ ଡାକିବ, ମିଳିବ ଶାନ୍ତି ମୁକ୍ତି ଆନନ୍ଦ, ମିଳିବ ଶାନ୍ତି ମୁକ୍ତି ଆନନ୍ଦ, ପାଇବ ଶକ୍ତି ପରିତ୍ରାଣ। ଯୀଶୁ ନାମକୁ ଯେ ଭଜିବ, ଯୀଶୁ ନାମକୁ ଯେ ଡାକିବ, ଜୁଆଳି ଘେନି ଧୀରେ ଧୀରେ ଚାଲନ୍ତି, ଜଗତର ପାପ ସବୁ କୃଷରେ ସେ ବହନ୍ତି, କୃଷର ଜୁଆଳି ଘେନି ଧୀରେ ଧୀରେ ଚାଲନ୍ତି, ଜଗତର ପାପ ସବୁ କୃଷରେ ସେ ବହନ୍ତି। ତୁମେ ତ ଈଶ୍ୱରଙ୍କ ଆକାର, ତୁମେ ତ ଈଶ୍ୱରଙ୍କ ଆକାର, ଶାନ୍ତି ମୁକ୍ତି ଆଧାର। ଯୀଶୁ ନାମକୁ ଯେ ଭଜିବ, ଯୀଶୁ ନାମକୁ ଯେ ଡାକିବ, ବାକ୍ୟ ଅଟେ ମନୁଷ୍ୟର ପ୍ରଦୀପ, ଜଗତର ଚଲା ପଥେ ତୁମେ ଯେ ଆଲୋକ, ତୁମ ବାକ୍ୟ ଅଟେ ମନୁଷ୍ୟର ପ୍ରଦୀପ, ଜଗତର ଚଲା ପଥେ ତୁମେ ଯେ ଆଲୋକ, କର ଆମ ଚକ୍ଷୁ ପ୍ରସନ୍ନ, କର ଆମ ଚକ୍ଷୁ ପ୍ରସନ୍ନ, କରିବୁ ଆମେ ବ୍ୟବସ୍ଥା ଧ୍ୟାନ। ଯୀଶୁ ନାମକୁ ଯେ ଭଜିବ, ଯୀଶୁ ନାମକୁ ଯେ ଡାକିବ, ରକ୍ତ ଧୋଇ ଦିଏ ପାପୀଙ୍କର ପାପ ସବୁ, ତୁମ ବାକ୍ୟ ସୂଚି କରେ ଆଲୋକ ଏ ଜଗତକୁ, ତୁମ ରକ୍ତ ଧୋଇ ଦିଏ ପାପୀଙ୍କର ପାପ ସବୁ, ତୁମ ବାକ୍ୟ ସୂଚି କରେ ଆଲୋକ ଏ ଜଗତକୁ,
ଝୁଲିଲ ଆମ ପାଇଁ କୃଷରେ, ଝୁଲିଲ ଆମ ପାଇଁ କୃଷରେ, ଋଣୀ ହେଲୁ ଆମେ ତୁମଠାରେ। ଯୀଶୁ ନାମକୁ ଯେ ଭଜିବ, ଯୀଶୁ ନାମକୁ ଯେ ଡାକିବ, ମିଳିବ ଶାନ୍ତି ମୁକ୍ତି ଆନନ୍ଦ, ମିଳିବ ଶାନ୍ତି ମୁକ୍ତି ଆନନ୍ଦ, ପାଇବ ଶକ୍ତି ପରିତ୍ରାଣ। ଯୀଶୁ ନାମକୁ ଯେ ଭଜିବ, ଯୀଶୁ ନାମକୁ ଯେ ଡାକିବ,
ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଜର୍ମାନୀରେ ସଂସ୍କାର ଅଗ୍ରଗୀତ ଅଗ୍ରଗତି ଭାଗ 3। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଜର୍ମାନୀରେ ସଂସ୍କାରର ଅଗ୍ରଗତି ଭାଗ 3। ବନ୍ଧୁ, ଶୟତାନ କ୍ରମାଗତ ଭାବରେ ମନୁଷ୍ୟକୁ ପ୍ରତାରଣା କରିବାକୁ ଚେଷ୍ଟା କରେ ଏବଂ ସେମାନଙ୍କୁ ପାପକୁ ଧାର୍ମିକତା ଏବଂ ଧାର୍ମିକତାକୁ ପାପ ବୋଲି କହିଥାଏ। ତାଙ୍କ କାମ କେତେ ସଫଳ ହୋଇଛି, ଈଶ୍ୱରଙ୍କ ବିଶ୍ୱସ୍ତ ସେବକମାନଙ୍କ ଉପରେ କେତେଥର ନିନ୍ଦା ଏବଂ ଅପମାନ ଦିଆଯାଏ, କାରଣ ସେମାନେ ସତ୍ୟର ରକ୍ଷା ପାଇଁ ନିର୍ଭୟରେ ଠିଆ ହେବେ। ଯେଉଁ ପୁରୁଷମାନେ ଶୈତାନର ପ୍ରତିନିଧି ଅଟନ୍ତି ସେମାନଙ୍କୁ ପ୍ରଶଂସା କରାଯାଏ ଏବଂ ସନ୍ତୁଷ୍ଟ କରାଯାଏ ଏବଂ ଶହୀଦ ଭାବରେ ମଧ୍ୟ ଦେଖାଯାଏ। ଯେଉଁମାନେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତତା ପାଇଁ ସମ୍ମାନିତ ଏବଂ ସ୍ଥାୟୀ ହେବା ଉଚିତ, ସେମାନେ ସନ୍ଦେହରେ ଏବଂ ଅବିଶ୍ୱାସରେ ଏକାଠି ଠିଆ ହେବାକୁ ଛାଡ଼ିଛନ୍ତି। ନକଲି ପବିତ୍ରତା, ଭ୍ରାନ୍ତ ପବିତ୍ରତା ତଥାପି ପ୍ରତାରଣ କାର୍ଯ୍ୟ କରୁଛି। ବିଭିନ୍ନ ରୂପରେ ଏହା ଲୁଥରଙ୍କ ସମୟ ପରି ସମାନ ଆତ୍ମା ପ୍ରଦର୍ଶନ କରେ, ମନକୁ ଶାସ୍ତ୍ରରୁ ବିଭ୍ରାନ୍ତ କରେ ଏବଂ ଈଶ୍ୱରଙ୍କ ନିୟମରେ ନିୟମକୁ ମାନିବା ପରିବର୍ତ୍ତେ ମନୁଷ୍ୟମାନଙ୍କୁ ନିଜ ଭାବନା ଏବଂ ଭାବନାକୁ ଅନୁସରଣ କରିବାକୁ ଆଗେଇ ନେଇଥାନ୍ତି। ଶୁଦ୍ଧତା ଏବଂ ସତ୍ୟ ଉପରେ ଅପମାନିତ କରିବା ପାଇଁ ଏହା ଶୈତାନର ଅନ୍ୟତମ ସଫଳ ଉପକରଣ। ନିର୍ଭୟରେ ଲୁଥର ପ୍ରତି ଏକ କାଡ଼ୁରୁ ଆସୁଥିବା ଆକ୍ରମଣରୁ ସୁସମାଚାର ରକ୍ଷା କରିଥିଲେ। ଈଶ୍ୱରଙ୍କ ବାକ୍ୟ ପ୍ରତ୍ୟେକ ଦ୍ୱନ୍ଦ୍ୱରେ ନିଜକୁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବରେ ପ୍ରମାଣିତ କଲା। ସେହି ବାକ୍ୟ ସହିତ ସେ ପୋପ୍ ଅଧିକାର ପ୍ରାପ୍ତ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟର ଛାତ୍ରମାନଙ୍କୁ ଯୁକ୍ତିଯୁକ୍ତ ଦର୍ଶନ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଯେତେବେଳେ ସେ ସଂସ୍କାର ସହିତ ନିଜକୁ ସହଯୋଗ କରିବାକୁ ଚେଷ୍ଟା କରୁଥିବା ଧର୍ମବାଦୀଙ୍କ ବିରୁଦ୍ଧରେ ଏକ ଦୃଢ଼ ଭାବରେ ଠିଆ ହୋଇଥିଲେ। ଏହି ବିରୋଧୀ ଉପାଦାନଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ନିଜତ୍ୱ ପଦ୍ଧତିରେ ପବିତ୍ର ଶାସ୍ତ୍ରଗୁଡ଼ିକ ପୃଥକ କରିବା ଏବଂ ଧାର୍ମିକ ସତ୍ୟ ଏବଂ ଜ୍ଞାନର ଉଚ୍ଚ ଭାବରେ ମାନନୀୟ ଜ୍ଞାନକୁ ଉଚ୍ଚ କରିବା, ଯୁକ୍ତତା କାରଣକୁ ପ୍ରତିମା କରିଥାଏ ଏବଂ ଏହାକୁ ଧର୍ମର ମାନଦଣ୍ଡ କରିଥାଏ। ରୋମାନିଜମ୍ ତାଙ୍କ ସର୍ବୋତ୍ତମ ପଣ୍ଡିତ ପାଇଁ ପ୍ରେରିତମାନଙ୍କଠାରୁ ଅବିସ୍ମରଣୀୟ ଧାଡ଼ିରେ ଆସିଥିବା ଏକ ପ୍ରେରଣା ପାଇଁ ଦାବି କରେ ଯେ ଏବଂ ପ୍ରେରିତମାନଙ୍କ ଆୟୋଗର ପବିତ୍ରତା ଅନୁଆଇ ଲୁଚି ରହିବାକୁ ପ୍ରତ୍ୟେକ ପ୍ରଜାତିର ଅପାରଗତା ଏବଂ ଦୁର୍ନୀତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଥାଏ। ମଞ୍ଜୁର ଏବଂ ତାଙ୍କ ସହଯୋଗୀମାନେ ଦାବି କରିଥିବା ପ୍ରେରଣା କଳ୍ପନାର ଭାଗିଠାରେ କୌଣସି ଉଚ୍ଚରୁ ଆସିନଥିଲା ଏବଂ ଏହାର ପ୍ରଭାବ ସମସ୍ତ କର୍ତ୍ତୃପକ୍ଷ ମାନବ କିମ୍ବା ଈଶ୍ୱରଙ୍କ ଉପରେ ବିପରୀତ ଥିଲା। ପ୍ରକୃତ ଖ୍ରୀଷ୍ଟିଆନ ଈଶ୍ୱରଙ୍କ ବାକ୍ୟକୁ ପ୍ରେରିତ ସତ୍ୟର ମହାନ ଭଣ୍ଡାର ଗୃହ ରୂପେ ଗ୍ରହଣ କରିଥାଏ ଏବଂ ସମସ୍ତ ପ୍ରେରଣା ପରୀକ୍ଷା ଭାବରେ ଗ୍ରହଣ କରେ। ୱାଟରବର୍ଗରେ ଫେରିବା ପରେ ଲୁଥର ନୂତନ ନିୟମର ଅନୁବାଦ ସମାପ୍ତ କରିଥିଲେ ଏବଂ ଖୁବ୍ ଶୀଘ୍ର ସୁସମାଚାର ଜର୍ମାନର ଲୋକଙ୍କ ନିଜ ଭାଷାରେ ଦିଆଯାଇଥିଲା। ଯେଉଁମାନେ ଏହି ସତ୍ୟକୁ ଭଲ ପାଉଥିଲେ ସେମାନଙ୍କ ଦ୍ୱାରା ଏହି ଅନୁବାଦ ବହୁତ ଆନନ୍ଦର ଗ୍ରହଣ କରାଯାଇଥିଲା, କିନ୍ତୁ ଯେଉଁମାନେ ମାନବୀୟ ପରମ୍ପରା ଏବଂ ମନୁଷ୍ୟର ଆଦେଶକୁ ବାଛିଥିଲେ ସେମାନଙ୍କୁ ଅପମାନିତ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯେଉଁମାନେ ଏହି ସତ୍ୟକୁ ଭଲ ପାଉଥିଲେ ସେମାନଙ୍କ ଦ୍ୱାରା ଏହି ଅନୁବାଦ ବହୁତ ଆନନ୍ଦର ଗ୍ରହଣ କରାଯାଇଥିଲା, କିନ୍ତୁ ଯେଉଁମାନେ ମାନବୀୟ ପରମ୍ପରା ଏବଂ ମନୁଷ୍ୟର ଆଦେଶକୁ ବାଛିଥିଲେ ସେମାନଙ୍କୁ ଅପମାନିତ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସେମାନଙ୍କ ଶାରୀରିକ ଯୁକ୍ତିର ଅସ୍ତ୍ର ଆତ୍ମାଙ୍କ ଖଣ୍ଡା ବିରୁଦ୍ଧରେ ଶକ୍ତିହୀନ ଥିଲା। ଶାସ୍ତ୍ରର ପ୍ରଚାରକ ରଖିବା ପାଇଁ ରୋମ୍ ତାଙ୍କର ସମସ୍ତ ଅଧିକାରକୁ ଡାକିଲା, କିନ୍ତୁ ଆଦେଶ ଅନାଥେମ ଏବଂ ନିର୍ଯାତନା ବୃଥା ଥିଲା। ଶାସ୍ତ୍ରର ପ୍ରଚାରକୁ ରଖିବା ପାଇଁ ରୋମ୍ ତାଙ୍କ ସମସ୍ତ ଅଧିକାରକୁ ଡାକିଲା, କିନ୍ତୁ ଆଦେଶ ଅନାଥମ ଏବଂ ନିର୍ଯାତନା ବୃଥା ଥିଲା। ଯେଉଁମାନେ ପଢ଼ିପାରନ୍ତି ସେମାନେ ନିଜ ପାଇଁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବାକୁ ଆଗ୍ରହୀ ଥିଲେ। ସେମାନେ ଏହାକୁ ସେମାନଙ୍କ ସହିତ ବହନ କରିଥିଲେ ଏବଂ ପଢ଼ି ଏବଂ ପୁନର୍ବାର ପଢ଼ିଥିଲେ ଏବଂ ତୃତୀୟର ବଡ଼ ଅଂଶନ କରିବା ପର୍ଯ୍ୟନ୍ତ ସେମାନେ ସନ୍ତୁଷ୍ଟ ହୋଇପାରିଲେ ନାହିଁ। ନୂତନ ନିୟମ ଗ୍ରହଣ କରାଯାଇଥିବା ଅନୁଗ୍ରହକୁ ଦେଖି ଲୁଥର ପୁରାତନ ଅନୁବାଦ ଆରମ୍ଭ କଲେ ଏବଂ ଏହାକୁ ଶୀଘ୍ର ସମାପ୍ତ କରି ପ୍ରକାଶ କଲେ। ଲୁଥରଙ୍କ ଲେଖା ସହର ଏବଂ ହାମଲେଟ୍ର ସମାନ ଭାବରେ ସ୍ୱାଗତ କରାଯାଇଥିଲା। ଲୁଥର ଏବଂ ତାଙ୍କ ସାଙ୍ଗମାନେ ଯାହା ରଚନା କରିଥିଲେ ଅନ୍ୟମାନେ ପ୍ରଚାର କରିଥିଲେ। ଭିକ୍ଷୁମାନେ ରାକ୍ଷସ ଦାୟିତ୍ୱ ଅବଧାତା ଉପରେ ନିଶ୍ଚିତ ହୋଇ ଏକ ସକ୍ରିୟ ପରିଶ୍ରମ ପାଇଁ ଦୀର୍ଘ ଜୀବନ ଅଦଳ ବଦଳ କରିବାକୁ ଇଚ୍ଛା କଲେ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଅତ୍ୟଧିକ ଅଜ୍ଞା ପ୍ରଦେଶ ଦେଇ ଭ୍ରମଣ କଲେ। ହାମଲେଟ୍ ଏବଂ କୋଠିରୀ କଠିର ପରିଦର୍ଶନ କଲେ, ଯେଉଁଠାରେ ସେମାନେ ପୁସ୍ତକ ବିକ୍ରି କଲେ। ଲୁଥର ଏବଂ ତାଙ୍କର ସାଙ୍ଗମାନେ ଜର୍ମାନୀ ଖୁବ୍ ଶୀଘ୍ର ଏହି ଧୈର୍ଯ୍ୟ କଲ୍ ପୋଟର୍ସଙ୍କ ସହ ମିଳିଥିଲେ। ଏହି ଲେଖାଗୁଡ଼ିକ ଧନୀ ଏବଂ ଗରିବ, ଶିକ୍ଷିତ ଏବଂ ଅଜ୍ଞମାନଙ୍କ ଦ୍ୱାରା ଗଭୀର ଆଗ୍ରହ ସହିତ ଅଧ୍ୟୟନ କରାଯାଇଥିଲା। ରାତିରେ ଗାଁ ବିଦ୍ୟାଳୟର ଶିକ୍ଷକମାନେ ଅଗ୍ନିକାଣ୍ଡରେ ଏକାଠି ହୋଇଥିବା ଛୋଟ ଗୋଷ୍ଠୀକୁ ଉଚ୍ଚସ୍ତରରେ ପଢ଼ନ୍ତି। ପ୍ରତ୍ୟେକ ପ୍ରୟାସରେ କିଛି ଆତ୍ମସତ୍ୟରେ ଦୋଷୀ ସାବସ୍ତ ହେବେ ଏବଂ ଆନନ୍ଦରେ ବାକ୍ୟ ଗ୍ରହଣ କରିବେ। ସେମାନେ ଅନ୍ୟମାନଙ୍କ ଭଲ ଖବର ଜଣାଇବେ। ପ୍ରେରଣା ଶବ୍ଦଗୁଡ଼ିକ ଯାଞ୍ଚ କରାଯାଇଥିଲା। ତୁମର ବାକ୍ୟର ପ୍ରବେଶ ଆଲୋକ ପ୍ରଦାନ କରେ। ଏହା ସରଳ ଲୋକଙ୍କ ବୁଝିବାକୁ ସାହାଯ୍ୟ କରେ। ଗୀତ ସଂହିତା 119-130 ଶାସ୍ତ୍ରର ଅଧ୍ୟୟନ ଲୋକମାନଙ୍କ ଏବଂ ହୃଦୟରେ ଏକ ଶକ୍ତିଶାଳୀ ପରିବର୍ତ୍ତନ କାର୍ଯ୍ୟ କରୁଥିଲା। ପପୁଲ ନିୟମ ଆପଣା ଲୋକମାନଙ୍କ ଉପରେ ଏକ ଲୁହା ଜୁଆଲି ରଖିଥିଲା, ଯାହା ସେମାନଙ୍କ ଅଜ୍ଞତା ଏବଂ ଅବକ୍ଷୟ ମଧ୍ୟରେ ରଖିଥିଲା। ପରମ ଗୁଡ଼ିକର ଏକ ଅନ୍ଧବିଶ୍ୱାସ ବରଣକୁ ଯତ୍ନର ସହିତ ପରିଚାଳନା କରାଯାଇଥିଲା, କିନ୍ତୁ ସେମାନଙ୍କ ସମସ୍ତ ସେବାରେ ହୃଦୟ ଏବଂ ବୁଦ୍ଧିର କିଛି ଅଂଶ ନଥିଲା। ଲୁଥରଙ୍କ ପ୍ରଚାର ଈଶ୍ୱରଙ୍କ ବାକ୍ୟର ସରଳ ସତ୍ୟକୁ ବର୍ଣ୍ଣନା କରିବା ଏବଂ ତାପରେ ସାଧାରଣ ଲୋକଙ୍କ ହାତରେ ରଖାଯାଇଥିବା ବାକ୍ୟଟି କେବଳ ସେମାନଙ୍କ ଆଧ୍ୟାତ୍ମିକ ପ୍ରକୃତିତର ଶୁଦ୍ଧତା ଏବଂ ଶକ୍ତି ନୁହେଁ, ବରଂ ନୂତନ ଶକ୍ତି ପ୍ରଦାନ କରେ। ସମସ୍ତ ବର୍ଗର ବ୍ୟକ୍ତିମାନେ ସଂସ୍କାରର ତତ୍ତ୍ୱକୁ ରକ୍ଷା କରି ନିଜ ହାତରେ ବାଇବଲ ସହିତ ଦେଖାଯିବା ଉଚିତ। ପୁରୋହିତମାନେ ଯେଉଁମାନେ ଶାସ୍ତ୍ରର ଅଧ୍ୟୟନକୁ ପୁରୋହିତ ଏବଂ ଭିକ୍ଷୁମାନଙ୍କ ନିକଟକୁ ଛାଡ଼ି ଦେଇଥିଲେ, ସେମାନେ ବର୍ତ୍ତମାନ ସେମାନଙ୍କ ନୂତନ ଶିକ୍ଷାକୁ ଖଣ୍ଡନ କରିବାକୁ ଆହ୍ୱାନ କରନ୍ତି। କିନ୍ତୁ ଶାସ୍ତ୍ର ଏବଂ ଈଶ୍ୱରଙ୍କ ଶକ୍ତି ବିଷୟରେ ଅଜ୍ଞ ପୁରୋହିତ ଏବଂ ଭ୍ରାତାମାନେ ସମ୍ପୂର୍ଣ୍ଣ ଭାବରେ ପରାସ୍ତ ହୋଇଥିଲେ, ଯାହାକୁ ସେମାନେ ଅଶିକ୍ଷିତ ଏବଂ ଧର୍ମବାଦୀ ବୋଲି ନିନ୍ଦା କରିଥିଲେ। ଜଣେ କ୍ୟାଥୋଲିକ ଲେଖକ କହିଛନ୍ତି, ଏହିପରି ବନ୍ଧୁ, ଦୁର୍ଭାଗ୍ୟବଶତଃ ଲୁଥର ତାଙ୍କ ଅନୁଗାମୀମାନଙ୍କୁ ପବିତ୍ର ଶାସ୍ତ୍ର ବ୍ୟତୀତ ଅନ୍ୟ କୌଣସି କଥାରେ ବିଶ୍ୱାସ ନ କରିବାକୁ ପ୍ରବର୍ତ୍ତାଇଥିଲେ। ଅଳ୍ପ ଶିକ୍ଷାର ପୁରୁଷଙ୍କ ଦ୍ୱାରା ପ୍ରଚାରିତ ସତ୍ୟ ଶୁଣିବା ପାଇଁ ଜନସମାଗ ହୁଏ ଏବଂ ଶିକ୍ଷିତ ତତ୍ତ୍ୱ ଭକ୍ତବତ୍ୟ ବିଦ୍ୟାମାନଙ୍କ ଦ୍ୱାରା ମଧ୍ୟ ଆଲୋଚନା କରାଯାଇଥିଲା। ଈଶ୍ୱରଙ୍କ ବାକ୍ୟର ସରଳ ଶିକ୍ଷା ଦ୍ୱାରା ସେମାନଙ୍କର ଯୁକ୍ତିପୂର୍ଣ୍ଣ ହେତୁ ଏହି ମହାନ ବ୍ୟକ୍ତିମାନଙ୍କ ଲଜ୍ଜାଜନକ ଅଜ୍ଞତା ସ୍ପଷ୍ଟ ହେଲା। ଶ୍ରମିକ, ସୈନିକ, ମହିଳା ଏପରି ପିଲାମାନେ ମଧ୍ୟ ପୁରୋହିତ ଏବଂ ଶିକ୍ଷକ ଶିକ୍ଷିତ ଡାକ୍ତରଙ୍କ ଅପେକ୍ଷା ବାଇବଲ ଶିକ୍ଷା ସହିତ ଅଧିକ ପରିଚିତ ଥିଲେ। ସୁସମାଚାରର ଶିଷ୍ୟ ଏବଂ ପୋପ ଅନ୍ଧବିଶ୍ୱାସର ସମର୍ଥକମାନଙ୍କ ମଧ୍ୟରେ ପାର୍ଥକ୍ୟ ସାଧାରଣ ଲୋକଙ୍କ ତୁଳନାରେ ପଣ୍ଡିତମାନେ ମଧ୍ୟରେ କମ୍ ଦେଖାଯାଇଥିଲା। ଭାଷାର ଅଧ୍ୟୟନ ତଥ୍ୟ ସାହିତ୍ୟର ଚାଷକୁ ଅବହେଳା କରିବା କ୍ରମବର୍ଦ୍ଧିଷ୍ଟୁ ପୁରାତନ ଚାମ୍ପିଅନ୍ଙ୍କ ବିରୁଦ୍ଧରେ ଉଦାର ମନୋଭାବ ପୋଷଣ କରୁଥିବା ଯୁବକ ଶାସ୍ତ୍ର ଅନୁସନ୍ଧାନ ପ୍ରାଚୀନ କାଳର ମୂର୍ତ୍ତିଗୁଡ଼ିକ ସହିତ ପରିଚିତ ହୋଇଥିଲେ। ଏକ ସକ୍ରିୟ ମନ, ଏକ ଉଚ୍ଚ ଆତ୍ମା ଏବଂ ନିର୍ଭୀକ ହୃଦୟ ଧାରଣା କରି ଏହି ଯୁବକମାନେ ଶୀଘ୍ର ଏପରି ଜ୍ଞାନ ଆରୋହଣ କଲେ ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିଲା ନାହିଁ। ସେହି ଅନୁଆଇ ଯେତେବେଳେ ସଂସ୍କାରର ଏହି ଯୁବ ରକ୍ଷକ ରୋମିନ୍ସ ଡାକ୍ତରମାନଙ୍କ ଯେ କୌଣସି ସଭାରେ ଭେଟିଲେ, ସେମାନେ ସେମାନଙ୍କୁ ଏତେ ସହଜ ଏବଂ ଆତ୍ମବିଶ୍ୱାସରେ ଆକ୍ରମଣ କଲେ ଯେ ଏହି ଅଜ୍ଞ ବ୍ୟକ୍ତିମାନେ ଦ୍ୱିଧାବୋଧ କଲେ, ଲଜ୍ଜିତ ହେଲେ ଏବଂ ସମସ୍ତଙ୍କ ଦୃଷ୍ଟିରେ ଅପମାନ କଲେ। ଯେହେତୁ ରମେଶ ଧର୍ମ ଯାଜକମାନେ ସେମାନଙ୍କ ମଣ୍ଡଳୀଗୁଡ଼ିକ ହ୍ରାସ ପାଇଥିବାର ଦେଖିଲେ। ସେମାନେ ମାଜିଷ୍ଟ୍ରେଟଙ୍କ ସାହାଯ୍ୟ ଲୋଡ଼ିଲେ ଏବଂ ସେମାନଙ୍କ ଶକ୍ତିରେ ସେମାନଙ୍କ ଶ୍ରୋତାମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କଲେ। କିନ୍ତୁ ଲୋକମାନେ ନୂତନ ଶିକ୍ଷାଗୁଡ଼ିକରେ ପାଇଲେ ଯାହା ସେମାନଙ୍କ ଆତ୍ମାର ଇଚ୍ଛା ଯୋଗାଇଥାଏ ଏବଂ ସେମାନେ ସେହିମାନଙ୍କଠାରୁ ଦୂରେଇ ଯାଇଥିଲେ। ଯେଉଁମାନେ ଦୀର୍ଘ ଦିନ ଧରି ସେମାନଙ୍କୁ ଅନ୍ଧବିଶ୍ୱାସୀ ରୀତିନୀତି ଏବଂ ମାନବ ପରମ୍ପରା ମୂଲ୍ୟହୀନ ଖାଇବାକୁ ଦେଇଥିଲା। ଯେତେବେଳେ ସତ୍ୟର ଶିକ୍ଷକମାନଙ୍କ ଉପରେ ନିର୍ଯାତନା ଦିଆଗଲା ସେମାନେ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଲେ। ଯେତେବେଳେ ସେମାନେ ଏହି ସହରରେ ତୁମକୁ ଡାହାଣା ତାଡ଼ନା କରନ୍ତି ସେତେବେଳେ ତୁମେ ଅନ୍ୟ ଏକ ସ୍ଥାନକୁ ପଳାୟନ କର ବୋଲି ମାଥ୍ୟୁ 10:23। ଆଲୋକ ସବୁଆଡ଼େ ପ୍ରବେଶ କଲା ବନ୍ଧୁ। ପାତକମାନେ କୌଣସି ସ୍ଥାନରେ ସେମାନଙ୍କ ପାଇଁ ଏକ ଅତିଥ୍ୟ ଦ୍ୱାର ଖୋଲିଥିବେ ଏବଂ ସେଠାରେ ରହିବେ। ସେମାନେ ଖ୍ରୀଷ୍ଟଙ୍କ ପ୍ରଚାର କରିବେ ବେଳେ ବେଳେ ଚର୍ଚ୍ଚରେ, କିମ୍ବା ଯଦି ସେହି ଅଧିକାରକୁ ପ୍ରତ୍ୟାଖ୍ୟାନ କରନ୍ତି ଘରୋଇ ଘରେ କିମ୍ବା ଖୋଲା ଆକାଶରେ କେଉଁଠାରେ ସେମାନେ ଶୁଣନ୍ତି ପାଇପାରିବେ ଏକ ପବିତ୍ର ମନ୍ଦିର। ଏହିପରି ଶକ୍ତି ଏବଂ ନିଚତା ସହିତ ଘୋଷିତ ସତ୍ୟ ଅପୂରଣୀୟ ଶକ୍ତି ସହିତ ବିସ୍ତାର ହେଲା ବନ୍ଧୁ। ବୃଥାରେ ଉଭୟ ଧର୍ମଗୁରୁ ଏବଂ ନାଗରିକ କର୍ତ୍ତୃପକ୍ଷଙ୍କୁ ବିଦ୍ରୋହକୁ ଦମନ କରିବାକୁ ନିବେଦନ କରାଯାଇଥିଲା। ବୃଥା ଭାବରେ ସେମାନେ କାରାଗାରରେ ନିର୍ଯାତନା ନିଆଁ ଏବଂ ଖଣ୍ଡା ବ୍ୟବହାର କଲେ। ହଜାର ହଜାର ବିଶ୍ୱାସୀ ସେମାନଙ୍କ ରକ୍ତରେ ସେମାନଙ୍କର ବିଶ୍ୱାସକୁ ମୁଦ୍ରିଙ୍କ କଲେ, ତଥାପି କାର୍ଯ୍ୟ ଚାଲିଲା। ନିର୍ଯାତନା କେବଳ ସତ୍ୟକୁ ବଢ଼ାଇବା ପାଇଁ ସେବା କଲା ଏବଂ ଶୈତାନ ଯାହା ସହିତ ଏକ ହେବାକୁ ଚେଷ୍ଟା କଲା, ଶୈତାନର କାର୍ଯ୍ୟ ଏବଂ ଈଶ୍ୱରଙ୍କ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟକୁ ଅଧିକ ସ୍ପଷ୍ଟ କଲା ବୋଲି ଆମେ ଦେଖୁଅଛୁ ବନ୍ଧୁ। ଏହିପରି ଲୁଥରଙ୍କ କାର୍ଯ୍ୟ ଆଗକୁ ବଢ଼ିଥିଲା। ଏହିପରି ଲୁଥରଙ୍କ କାର୍ଯ୍ୟ ଆଗକୁ ବଢ଼ି ଲୋକେ ବିଶ୍ୱାସ କଲେ। ଲୁଥର ଯେପରିକି ନୂତନ ନିୟମ ପୁରାତନ ନିୟମ ଅନୁବାଦ କଲେ, ଆଉ ସେହି ଅନୁବାଦ ଦ୍ୱାରା ସ୍ଥାନୀୟ ଲୋକମାନେ ମଧ୍ୟ ଅଧିକ ଭାବରେ ପବିତ୍ର ଶାସ୍ତ୍ର ବୁଝିପାରିଲେ। ବନ୍ଧୁ, ଆମେ ବର୍ତ୍ତମାନ ଏହି ଦୁନିଆରେ ବାସ କରୁଛୁ, ବର୍ତ୍ତମାନ ଯୁଗରେ ଆମେ ବାସ କରୁଛୁ। ବର୍ତ୍ତମାନ ବି ଲୁଥରଙ୍କ ସମୟରେ ଯେଉଁମାନେ ସତ୍ୟକୁ ପାଲିଥିଲେ ସେମାନେ ନିର୍ଯାତନା ତାଡ଼ନା ପାଇଥିଲେ, ନିଆଁରେ ଏବଂ ଖଣ୍ଡାରେ ବ୍ୟବହାର କରିଥିଲେ। ସେମାନଙ୍କୁ ସେହି ସତ୍ୟରୁ ବାହାର ସତ୍ୟକୁ ଛାଡ଼ିବା ପାଇଁ ଏହା ଶୈତାନର କାର୍ଯ୍ୟ ଥିଲା। ଆଜି ବି ସେହି ଶୈତାନର କାର୍ଯ୍ୟ ହୋଇପାରେ ଯଦି ଆମେ ଏହିପରି ସମ୍ମୁଖୀନ କରୁଅଛୁ ବନ୍ଧୁ। ପବିତ୍ର ଶାସ୍ତ୍ର ବାଇବଲ ହେଉଛି ଏକ ଜୀବନଦାୟକ ବାକ୍ୟ। ପବିତ୍ର ଶାସ୍ତ୍ର ହିଁ ଆମମାନଙ୍କ ଏକ ମାର୍ଗଦର୍ଶନ। ପବିତ୍ର ଶାସ୍ତ୍ର ହିଁ ଆମମାନଙ୍କୁ ଜୀବନର ସତ୍ୟ ବିଷୟରେ ଦେଖାଇପାରିବ। ତାହେଲେ ଚାଲନ୍ତୁ ବନ୍ଧୁ, ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟରେ ଏହି ଛୋଟ ଭିକ୍ଷା ମାଗୁଛେ, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411-0037 ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ବାକ୍ୟ ଅଟେ ମନୁଷ୍ୟର ପ୍ରଦୀପ, ଜଗତର ଚଲା ପଥେ ତୁମେ ଯେ ଆଲୋକ। ତୁମ ବାକ୍ୟ ଅଟେ ମନୁଷ୍ୟର ପ୍ରଦୀପ, ଜଗତର ଚଲା ପଥେ ତୁମେ ଯେ ଆଲୋକ। କର ଆମ ଚକ୍ଷୁ ପ୍ରସନ୍ନ, କର ଆମ ଚକ୍ଷୁ ପ୍ରସନ୍ନ, କରିବୁ ଆମେ ବ୍ୟବସ୍ଥା ଧ୍ୟାନ। ଯିଶୁ ନାମକୁ ଯେ ଭଜିବ, ଯିଶୁ ନାମକୁ ଯେ ଡାକିବ, ରକ୍ତ ଧୋଇ ଦିଏ ପାପୀଙ୍କର ପାପ ସବୁ, ତୁମ ବାକ୍ୟ ସୂଚି କରେ ଆଲୋକ ଏ ଜଗତକୁ। ତୁମ ରକ୍ତ ଧୋଇ ଦିଏ ପାପୀଙ୍କର ପାପ ସବୁ, ତୁମ ବାକ୍ୟ ସୂଚି କରେ ଆଲୋକ ଏ ଜଗତକୁ। ଝୁଲିଲ ଆମ ପାଇଁ କୃଷରେ, ଝୁଲିଲ ଆମ ପାଇଁ କୃଷରେ, ଋଣୀ ହେଲୁ ଆମେ ତୁମଠାରେ। ଯିଶୁ ନାମକୁ ଯେ ଭଜିବ, ଯିଶୁ ନାମକୁ ଯେ ଡାକିବ, ମିଳିବ ଶାନ୍ତି ମୁକ୍ତି ଆନନ୍ଦ, ମିଳିବ ଶାନ୍ତି ମୁକ୍ତି ଆନନ୍ଦ, ପାଇବ ଶକ୍ତି ପରିତ୍ରାଣ। ଯିଶୁ ନାମକୁ ଯେ ଭଜିବ, ଯିଶୁ ନାମକୁ ଯେ ଡାକିବ।